आकाशवाणी संबलपुर आंचलिक खबर पढ़ुचन संगीता पंडा। जुहार। पहला मुखिया खबर। विचाराधीन मकदमा संख्या कम करबाटा न्यायपालिकार लागि गुटे बड़ आह्वान कहिले राष्ट्रपति द्रौपदी मुर्मू। सुभद्रा योजना लागि पंजीकरण प्रक्रिया आयिष्ठान हेला मूल। संबलपुर विश्वविद्यालय आज हेला स्वभाव कवि गंगाधर मिहिरंकर जयंती समारोह। डॉक्टर प्रतिभा शतपथी भारत चंद्र नायक स्मृति सम्मान आउ सुजित शतपथी डॉक्टर नीलमाधव पाणिग्राही वार्षिक सम्मान थे करागला सम्मानित। आर संबलपुर आघर विधायक अश्विनी गुरुंकर परलोक। एथरो पूरा खबर। विचाराधीन मकदमा संख्या कम करबाटा न्यायपालिका लागि गुटे बड़ आह्वान है बोली राष्ट्रपति द्रौपदी मुर्मू कहिछन। आज नुआदिल्लीर भारत मंडपम जिला न्यायपालिकार द्विदिनिया जातीय सम्मेलनी के संबोधन करिकरी राष्ट्रपति कहिछन जे विचार लागि मकदमा पड़ी रहबार समस्यार समाधान लागि सबु भागीदारी माने मिलित भावे काम करबार दरकार। आईन आर न्याय मंत्री अर्जुन मेघवाल नागरिक मानकु न्याय व्यवस्थार भल परिवेश मिलबार दरकार बोली तांकर भाषण थे कहिथिले। संता सर्वोच्च न्यायालयर मुख्य विचारपति जस्टिस डी वाई चंद्रचूड तांकर भाषण थे सठिक परिचालना जरिए विचाराधीन मकदमा संख्या कम करवार के गुटे कार्य खसड़ा उपस्थापन करथिले। इन जने दे जाय परजे प्रधानमंत्री नरेन्द्र मोदी गल्लाकाल इ सम्मेलनी के संबोधित करथिले। राज्य महिलामानकर सामाजिक और आर्थिक स्थिति के मजबूत करबार के राज्य सरकारंकर महिला आ शिशु विकास विभाग तरफ मूल हितिबार सुभद्रा योजनार पंजीकरण प्रक्रिया आयिष्ठान मूल हिचे। सबु अंगनवाड़ी केन्द्र ब्लॉक कार्यालय पौर कार्यालय मो सेवा केन्द्र आर साधारण सेवा केन्द्र मानकु आवेदनकारी माने फर्म पूरण करिकरी दाखल करिपारबे। ई पंजीकरण प्रक्रिया लागि पैसा देबार के नाइ पड़े। सूचना अनुसार आवेदनकारीकर पाखे निजर ना थी आधार कार्ड आर आधार कार्ड संगे निजर ना थी बैंक अकाउंट जोड़ी हेकरी रही जरूरी है। दरखास्तकारीकर मोबाइल नंबर भी आधार कार्ड संगे जोड़ी हेबार दरकार। इ योजना बाबदे केहनी प्रकार भूल खबर थी प्रभावित नहीं हेबार के महिला आउ शिशु विकास विभाग तरफ अनुरोध कर। सुभद्रा योजना बाबदे अत्का सूचना लगे महिला आउ शिशु विकास विभाग तरफ 14678 टोल फ्री नंबर जारी कर। सकाल 6 रातिर 10 बजे तक इ टोल फ्री नंबर के फोन करिकरी योजना बाबदे सबु सूचना जानी हेबा। इ योजना थी राज्यर 1 कोटी नु अत्का महिला उपकृत हो पारे बोली उपमुख्यमंत्री प्रभाती परिडा कहिछन। मुख्यमंत्री अभियोग शुणाणी इ मासर 3टा सोमवार बंद रहबा बोली साधारण प्रशासन आउ साधारण अभियोग विभाग तरफ जारी विज्ञप्ति थी कहुछ। सूचना अनुसार विधानसभा अधिवेशन चलीथिबारनु आयबाकाल मुख्यमंत्री अभियोग शुणाणी बंद रहबा। सेंता इ मासर आउ 2टा सोमवार 9 तारीख पश्चिम ओडिशार गणपर्व नुआखाई आर 16 तारीख दिन पैगंबर मोहम्मद कर जयंती पड़ुवानु से दिन मानकु भिल मुख्यमंत्री जन अभियोग शुणाणी नहीं हुए। राज्य सरकार तरफ सांबादिक दिजाथ्वर स्वास्थ्य बीमा योजनार समिया के आयिष्ठानु आयबा 2025 मसीहा अगस्ट 31 तारीख तक बढ़ा। मुख्यमंत्री मोहन चरण माझी अनुमोदन थी गोपबंधु कर्मजीवी सांबादिक स्वास्थ्य बीमा योजना नवीकरण हो बाबदे 8,55,76,314 टंका दिजार संगे बीमा कंपानी सांगे सूचना आलोक संपर्क विभाग चुक्ति स्वाक्षरित। सूचना अनुसार बीमा योजना थी 7,41 जन सांबादिक आयबा गुटे बछर लगी सामिल हो। इतार संगे नुआकरी योजना थी पंजीकृत हेबार के इ मासर पहला हप्ता थी सूचना लोकसंपर्क विभाग पोर्टाल खुलवा हेथि नुआ दरखास्त मगाजिबा आर हे प्रक्रिया मासे तक जारी रहबा। राज्यर सबु स्कूल नो आयबा कालठानु स्वच्छता पक्ष पालन कराजिबा। आयबा 15 तारीख तक स्वच्छता पक्ष पालन अवसर स्कूल मानकु सफाई उपरे जोर दियाजिबा। थरे व्यवहार होथवार प्लास्टिक आ प्लास्टिक प्रदूषण रुकबार के सचेतन कराजिबा। पहला दिन सभे स्वच्छता लागि शपथ पाठ करबे। स्कूल मानकु स्वच्छ रखबार के विद्यालय परिचालना कमिटी सांगे बैठक कराजिबार सहित 15 तारीख तक स्कूल परिसर आर श्रेणीगृह सफे सांगे भिन भिन सचेतनता कार्यक्रम कराजिबा। इ बाबदे सबु ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓ ସେପା ତରଫୁ ଚିଠି ଲେଖାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫୁ ଆଏଚ୍ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ହୋଇଥିବାର ସ୍ୱଭାବ କବି ଗଙ୍ଗାଧର ମିହିରଙ୍କର ଜୟନ୍ତୀ ସମାରୋହଟି କବୟିତ୍ରୀ ଡକ୍ଟର ପ୍ରତିଭା ଶତପଥୀଙ୍କୁ ଭାରତ ଚନ୍ଦ୍ର ନାୟକ ସ୍କୃତି ସମ୍ମାନ ଆର୍ କବି ସୁଜିତ ଶତପଥୀଙ୍କୁ ଡକ୍ଟର ନୀଳମାଧବ ପାଣିଗ୍ରାହୀ ବାର୍ଷିକ ସମ୍ମାନ ଦିଆଯାଇଛି। କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କର ଅଧ୍ୟକ୍ଷତାଟି ହୋଇଥିବା ସମାରୋହଟି ରାଜସ୍ୱ ଆଉ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଆଉ ଭାଷାବିତ୍ ପ୍ରଫେସର ନଡ଼ବର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇକରି ଗଙ୍ଗାଧରଙ୍କର ସାହିତ୍ୟକୃତି ଆଉ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ବଲପୁରର ଆଘର ବିଧାୟକ ଆର୍ ବରିଷ୍ଠ କଂଗ୍ରେସ ନେତା ଅଶ୍ୱିନୀ କୁମାର ଗୁରୁଙ୍କର ଆଜି ପହପହନ ତାଙ୍କର ବ୍ରଜରାଜନଗର ଘରେ ହୃଦଘାତଟି ପରଲୋକ ହୋଇଯାଇଛି। ମୃତ୍ୟୁ ବେଲକେ ତାହାଙ୍କୁ 70 ବଛର ବୟସ ହୋଇଥିଲା। ତାଙ୍କର ମରଶରୀରକେ ସମ୍ବଲପୁର ଅଣାଯାଇକରି ମନ୍ଦଲିଆ ରାଜଘାଟନ ଶେଷକୃତ୍ୟ କରାଯାଇଥିଲା। ସମ୍ବଲପୁର କଂଗ୍ରେସ ଅଫିସ୍ର କିଛି ସମୟ ମରଶରୀରକେ ରଖାଯାଇଥିବାର ବେଲକେ ଦଳୀୟ ନେତା ଆର୍ କର୍ମୀଙ୍କର ସହିତ ଭିନ୍ ଭିନ୍ ରାଜନୈତିକ ଦଳ ଆର୍ ସମାଜର ଭିନ୍ ଭିନ୍ ବର୍ଗର ବରିଷ୍ଠ ନାଗରିକ ତାଙ୍କର ଅନ୍ତିମ ଦର୍ଶନ କରିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ 1980-85 ମସିହା ତକ ସମ୍ବଲପୁରର ବିଧାୟକ ଥିବାର ସହିତ ଖୁବ୍ ବଛର ଜିଲ୍ଲା କଂଗ୍ରେସ ସଭାପତି ଆଉ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭ୍ୟ ରହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଶ୍ୱିନୀ ଗୁରୁଙ୍କର ବିୟୋଗଥି ଦୁଃଖ ପ୍ରକାଶ କରିବା ସଙ୍ଗେ ପରିବାର ଲୋକ ସମବେଦନା ଜଣାଇଛନ୍। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ଗୁରୁଙ୍କର ପରଲୋକଥି ଶୋକ ପ୍ରକାଶ କରିଛନ୍। ଜନପ୍ରତିନିଧି ଭାବେ ସମ୍ବଲପୁର ଲାଗି ସ୍ୱର୍ଗତ ଗୁରୁଙ୍କର ଅବଦାନ ସବୁଦିନ ସୁର ରହିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଭିଲ୍ ସ୍ୱର୍ଗତ ଗୁରୁଙ୍କର ବିୟୋଗଥି ସାମାଜିକ ଗଣମାଧ୍ୟମ ଜରିଏ ଶୋକ ପ୍ରକାଶ କରିଛନ୍। ନୂଆପଡ଼ା ଜିଲ୍ଲାର ଖଡ଼ିଆଲନ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ତରଫନୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଛି। ଏ ଅବସରରେ ଖୁବ୍ ସଂଖ୍ୟାନ ଗାଡ଼ି ଚାଳକ ଖଡ଼ିଆଲ ସହରର ସମଲେଇଗୁଡ଼ିନୁ ଗୁରୁନାନକ ଛକତକ ପଟୁଆର କରିଥିଲେ। ଦେବଗଡ଼ନ ଭିଲ୍ ଓଡ଼ିଶା ଡ୍ରାଇଭର ମହାସଂଘ ତରଫୁ ଜାତୀୟ ଡ୍ରାଇଭର ଦିବସ ପାଳନ କରାଯାଇଥିଲା। ଡ୍ରାଇଭରମାନେ ଗୋଟିଏ ବାଇକ୍ ରେଲିଥି ସହର ପରିକ୍ରମା କଲା ଉତରୁ ଗୋଟିଏ ରକ୍ତଦାନ ଶିବିର ଆର୍ ସଭା ହୋଇଥିଲା। ରକ୍ତଦାନ ଶିବିରଥି 109 ଜଣ ରକ୍ତଦାନ କରିଥିବାର ବେଲ୍କେ ସଭାଥି ଗଲା ମେଟ୍ରିକ୍ ପରୀକ୍ଷାର୍ଥୀ ଡ୍ରାଇଭରମାନଙ୍କର ଛୁଆକର ଭିତରେ ସବୁନୁ ଏତକା ନମ୍ଘର ରଖିଥିବାର ସ୍ମୃତି ସାହୁଙ୍କୁ 10,000 ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା। ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧ ଜିଲ୍ଲା ଶାଖା ତରଫ ହୋଇଥିବାର ସଭାଥି ଆଞ୍ଚଳିକ ପରିବହନ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଗାନ୍ଧି ସ୍କୃତି ପାଠାଗାରନ ସମ୍ଭିଧାନ ସୁରକ୍ଷା ମଞ୍ଚ ଆର୍ ପାୱାର ଅଫ୍ ଦିବ୍ୟାଙ୍ଗସ୍ ତରଫୁ ଆଜି ନୂଆଖାଇ ଜୋଟ୍ ଜାଟ୍ କାର୍ଯ୍ୟକ୍ରମ ହୋଇଯାଇଛି। ପବିତ୍ର ଦେହେରୀଙ୍କର ଅଧ୍ୟକ୍ଷତାଥି ହୋଇଥିବାର କାର୍ଯ୍ୟକ୍ରମଥି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଆର୍ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ଯୋଗ ଦେଇକରି ନୂଆଖାଇ ପାଳନ ଆଘନୁ ଓଡ଼ିଆ ପରମ୍ପରା ବାବଦେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମଥି ଦିବ୍ୟାଙ୍ଗ ଆର୍ ଅସହାୟମାନଙ୍କୁ ନୂଆଖାଇ ମନାବାର୍କେ ଓଡ଼ିଆ ଭିଲ୍ ଦିଆଯାଇଥିଲା। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଆର୍ଏମ୍ସିର ମାର୍କେଟ ୟାର୍ଡର ଗୋରୁ ମାର୍କେଟ ପରିସରନ ମିଶନ ଶକ୍ତି ବଜାର ତିଆରି ଲାଗି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଆଜି ନିହିପଥର ରଖିଛନ୍। ଏ ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଆର୍ ପୌରାଧ୍ୟକ୍ଷା କଳ୍ପନା ମାଝୀ ଉପସ୍ଥିତ ଥିଲେ। ଇନ ଜଣାଇ ଦିଆଯାଇପାରେ ଯେ 2,15,00,000 ଟଙ୍କା ଖର୍ଚ୍ଚାଥି ମିଶନ ଶକ୍ତି ବଜାରନ 16 ଷ୍ଟଲ ଆର୍ ଗୋଟେ ଭୋଜନାଳୟ ତିଆରି କରାଯିବା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ହାତିଲି ମୁଣ୍ଡା ଆର୍ ଦୁର୍ଦୁରା ଜପ୍ତି ଜଙ୍ଗଲ ଇଲାକାର ଆଖରପାଖର ଗାଁନ ହାତୀମାନେ ଉତ୍ପାଦ କରିକରି ଖୁବ୍ ଚାଷ ନୁକସାନ କରିଛନ୍। ବରିଆମୁଣ୍ଡା ଆର୍ ଠାକୁରପୁର ଗାଁନ ଏକର ଏକର ଚାଷ ନୁକସାନ ହୋଇଥିବାର ବୋଲିକେ ଚାଷୀମାନେ ଅଭିଯୋଗ କରିଛନ୍। ଏ ଖବର ପାଇକରି ଜଙ୍ଗଲ ବିଭାଗର ଅଧିକାରୀ ଆର୍ ପୁଲିସ୍ ପହଞ୍ଚିକରି ହାତୀମାନଙ୍କୁ ଘନ ଜଙ୍ଗଲକେ ଖେଦବାର ଚେଷ୍ଟା କରୁଛନ୍। ବୌଦ୍ଧ ଜିଲ୍ଲାନ କେହି ଯୋଗ୍ୟ ହିତାଧିକାରୀ ଯେନ୍ତା ସୁଭଦ୍ରା ଯୋଜନାନୁ ବାଦ୍ ନାଇଁ ପଡ଼ବେ ତାର୍ ଉପରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜୋର୍ ଦେଇଛନ୍। ଜିଲ୍ଲାନ ଆଇଷ୍ଠାନ ଅଙ୍ଗନବାଡ଼ି କର୍ମୀମାନେ ଘରକେ ଘର ଯାଇକରି ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଫର୍ମ ବାଣ୍ଟିବା ସଙ୍ଗେ ଦରଖାସ୍ତ କରବାର୍ଥି ସହଯୋଗ କରୁଛନ୍। ବିଚାରାଧୀନ ମକଦ୍ଦମା ସଂଖ୍ୟା କମ୍ କରବାରଟା ନ୍ୟାୟପାଳିକାର ଲାଗି ଗୋଟିଏ ବଡ଼ ଆହ୍ୱାନ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୁଭଦ୍ରା ଯୋଜନା ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆଇଷ୍ଠାନୁ ହେଲା ମୂଲ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଜି ହେଲା ସ୍ୱଭାବ କବି ଗଙ୍ଗାଧର ମିହିରଙ୍କର ଜୟନ୍ତୀ ସମାରୋହ। ଡକ୍ଟର ପ୍ରତିଭା ଶତପଥୀଙ୍କୁ ଭାରତ ଚନ୍ଦ୍ର ନାୟକ ସ୍କୃତି ସମ୍ମାନ ଆଉ ସୁଜିତ ଶତପଥୀଙ୍କୁ ଡକ୍ଟର ନୀଳମାଧବ ପାଣିଗ୍ରାହୀ ବାର୍ଷିକ ସମ୍ମାନ କରାଗଲା ସମ୍ମାନିତ ଆର୍ ସମ୍ବଲପୁରର ଆଘର ବିଧାୟକ ଅଶ୍ୱିନୀ ଗୁରୁଙ୍କର ପରଲୋକ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।